ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ଦୟାର ସାଗର ମୋର ଯୀଶୁ ନାମ ତାଙ୍କର, କରୁଣା ସାଗର ମୋର ପ୍ରଭୁ ନାମ ତାଙ୍କର। ଦୟାର ସାଗର ମୋର ଯୀଶୁ ନାମ ତାଙ୍କର, କରୁଣା ସାଗର ମୋର ପ୍ରଭୁ ନାମ ତାଙ୍କର। ସେଇ ନାମକୁ ଯିଏ ବି ଡାକେ ହେବ ତାର ଉଦ୍ଧାର, ସେ ନାମରେ ଅଛି ଶକ୍ତି, ସେ ନାମରେ ମୁକ୍ତି। ନାମରେ ମିଳିବ ଶାନ୍ତି, ସେ ନାମରେ ପରିତ୍ରାଣ, ସେ ନାମରେ ବିଜୟ। ସେ ନାମରେ ମିଳଇ ମୁକ୍ତି, ସେ ନାମରେ ମିଳିବ ଶାନ୍ତି, ସେ ନାମରେ ପରିତ୍ରାଣ,
ସେ ନାମରେ ବିଜୟ, ସେ ନାମକୁ ଯିଏ ବି ଡାକେ ହେବ ତାର ଉଦ୍ଧାର। ସେ ନାମରେ ଅଛି ଶକ୍ତି, ସେ ନାମରେ ମୁକ୍ତି। ଦାତା ଦାତା ମୋ ଈଶ୍ୱର, ମୁଁ ତାଙ୍କରି ହିଁ ସ୍ତୁତି କରିବି। ଶକ୍ତି ଦାତା 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 ମୋ ଈଶ୍ୱର, ମୁଁ ତାଙ୍କରି ହିଁ ସ୍ତୁତି କରିବି। ମଙ୍ଗଳ ଦାତା 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 ମୋ ଈଶ୍ୱର, ସ୍ତୁତି କରିବି।
ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRENDIA। ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ରାଜକୁମାରଙ୍କ ବିରୁଦ୍ଧ ଭାଗ ଏକ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ରାଜକୁମାରଙ୍କ ବିରୋଧ ଭାଗ ଏକ, ପାର୍ଟ ୱାନ୍। ସଂସ୍କାର ପାଇଁ ସର୍ବଦା କୁହାଯାଇଥିବା ଏକ ଶ୍ରେଷ୍ଠ ସାକ୍ଷ୍ୟ ହେଉଛି ଜର୍ମାନୀର କ୍ରିଷ୍ଟିଆନ୍ ରାଜକୁମାରଙ୍କ ଦ୍ୱାରା 1529 ମସିହାରେ ବୈଠକ ଅଫ୍ ସଜର୍ସର୍ ଦିଆଯାଇଥିବା ବିରୋଧ। ଈଶ୍ୱରଙ୍କ ସେହି ବ୍ୟକ୍ତିମାନଙ୍କର ସାହସ, ବିଶ୍ୱାସ ଏବଂ ଦୃଢ଼ତା ଯୁଗ ଯୁଗ ଧରି ଚିନ୍ତା ଏବଂ ବିବେକର ସ୍ୱାଧୀନତା ପାଇଁ ହାସଲ କଲା। ସେମାନଙ୍କ ବିରୋଧ ସଂସ୍କାରିତ ଚର୍ଚ୍ଚକୁ ପ୍ରୋଟେଷ୍ଟାଣ୍ଟ ନାମ ଦିଆଗଲା। ଏହାର ନୀତିଗୁଡ଼ିକ ହେଉଛି ପ୍ରୋଟେଷ୍ଟାଣ୍ଟିଜ୍ମ ମୂଳ ବିଷୟ। ସଂସ୍କାର ପାଇଁ ଏକ ଅନ୍ଧକାର ଏବଂ ଧର୍ମକ ପୂର୍ଣ୍ଣ ଦିନ ଆସିଥିଲା। ୱର୍ମ୍ସର ନିୟମ ସ୍ୱାତକୁ ଲୁଥରଙ୍କ ଏକ ନିଷାଧ ଦେଶ ବୋଲି ଘୋଷଣା କରିବା ଏବଂ ତାଙ୍କ ଶିକ୍ଷା ଉପରେ ବିଶ୍ୱାସକୁ ବାରଣ କରିବା ସାମ୍ରାଜ୍ୟର ଧର୍ମକ ସହନଶୀଳତା ଏପର୍ଯ୍ୟନ୍ତ ପ୍ରଚଳିତ ଥିଲା। ଈଶ୍ୱରଙ୍କ ପ୍ରୟୋଜନ ପ୍ରମାଣ ସତ୍ୟକୁ ବିରୋଧ କରୁଥିବା ଶକ୍ତିଗୁଡ଼ିକୁ ଯାଞ୍ଚ କରିଥିଲା। ସଂସ୍କାରକୁ ଭାଙ୍ଗିବା ପାଇଁ ଚର୍ଚ୍ଚ ଭି ନଇଁ ପଡ଼ିଥିଲେ। କିନ୍ତୁ ଯେତେବେଳେ ସେ ମରିବା ପାଇଁ ହାତ ବଢ଼ାଇଥିଲେ ସେତେବେଳେ ସେ ଏହି ଟକାକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ବାରମ୍ବାର ଯେଉଁମାନେ ରୋମକୁ ନିଜକୁ ବିରୋଧ କରିବାକୁ ସାହସ କଲେ ସେମାନଙ୍କ ତୁରନ୍ତ ବିନାଶ ଅନିବାର୍ଯ୍ୟ ଦେଖାଗଲା। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ମହତ୍ତ୍ୱରେ ତର୍କର ସୈନ୍ୟ ବାହିନୀ ପୂର୍ବ ସୀମାରେ ଦେଖାଗଲା, କିମ୍ବା ଫ୍ରାନ୍ସର ରାଜା କିମ୍ବା ପୋପ୍ ନିଜେ ମଧ୍ୟ ସମ୍ରାଟଙ୍କ ମହାନତାକୁ ଈର୍ଷା କରି ତାଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ଏବଂ ଏହିପରି ଭାବରେ ରାଷ୍ଟ୍ରଗୁଡ଼ିକର ଘୋଡ଼ା ଏବଂ ଗଣ୍ଡଗୋଳ ମଧ୍ୟରେ ସଂସ୍କାରଙ୍କୁ ମଜବୁତ ଏବଂ ବିସ୍ତାର କରିବାକୁ ଛାଡ଼ି ଦିଆଗଲା। ଶେଷରେ ତଥାପି ପାପୁଲ ସର୍ବତ୍ଵ ବିମାନ ସେମାନଙ୍କ ଘୋଡ଼ାକୁ ବନ୍ଦ କରିଦେଲେ, ଯାହାଦ୍ୱାରା ସେମାନେ ସଂସ୍କାରକମାନଙ୍କ ବିରୁଦ୍ଧରେ ଏକ ଧାରଣ କାରଣ ହୋଇପାରନ୍ତି। 1526 ମସିହାରେ ବୈଠକ ଚାର୍ଜ ସାଧାରଣ ପରିଷଦରେ ବୈଠକ ପର୍ଯ୍ୟନ୍ତ ଧର୍ମ ପ୍ରସଙ୍ଗରେ ପ୍ରତ୍ୟେକ ରାଜ୍ୟକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲା। କିନ୍ତୁ ବିପଦଜନକ ତାକୁ ଦମନ କରିବା ଉଦ୍ଦେଶ୍ୟରେ ସମ୍ରାଟ ଦ୍ୱିତୀୟ ବୈଠକ 1529 ମସିହାରେ ପ୍ୟାରିସରେ ଡାକିବା ଅପେକ୍ଷା ଏହି ରିହାତିକୁ ସୁରକ୍ଷିତ କରିଥିବା ବିପଦଗୁଡ଼ିକ ଶୀଘ୍ର ଅତିକ୍ରମ କରିନଥିଲା। ରାଜକୁମାରମାନେ ସଂସ୍କାର ବିରୁଦ୍ଧରେ ପକ୍ଷ ରଖିବା ପାଇଁ ସମ୍ଭବ ହେଲେ ଶାନ୍ତିପୂର୍ଣ୍ଣ ଉପାୟ ଦ୍ୱାରା ପ୍ରବର୍ତ୍ତାଇ ଯିବା ଉଚିତ। କିନ୍ତୁ ଯଦି ଏହା ବିଫଳ ହୁଏ ତେବେ ଚର୍ଚ୍ଚ ଖଣ୍ଡା ବ୍ୟବହାର କରିବାକୁ ପ୍ରସ୍ତୁତ ଥିଲେ ବୋଲି ଆମେ ଦେଖୁଅଛୁ। ପାପିଷ୍ଟମାନେ ଆନନ୍ଦିତ ହେଲେ ସେମାନେ ବହୁ ସଂଖ୍ୟାରେ ଚର୍ଚ୍ଚରେ ଦେଖାଗଲେ ଏବଂ ସଂସ୍କାରକ ଏବଂ ସେମାନଙ୍କ ସମର୍ଥନ କରୁଥିବା ସମସ୍ତଙ୍କ ପ୍ରତି ଖୋଲାଖୋଲି ଭାବରେ ନିଜର ଶତ୍ରୁତା ପ୍ରକାଶ କଲେ। ମେଲନ୍ କହିଛନ୍ତି, ଆମେ ଦୁନିଆର ନିର୍ଯାତନା ଏବଂ ସୁଇପ୍, କିନ୍ତୁ ଖ୍ରୀଷ୍ଟ ତାଙ୍କ ଗରିବ ଲୋକମାନଙ୍କୁ ତୁଚ୍ଛ କରିବେ ଏବଂ ସେମାନଙ୍କୁ ରକ୍ଷା କରିବେ ବୋଲି ସେ କହିଥିଲେ। ବୈଠକ ଉପସ୍ଥିତି ଥିବା ସୁସମାଚାରର ରାଜକୁମାରମାନଙ୍କୁ ସେମାନଙ୍କ ବାସଗୃହର ସୁସମାଚାର ପ୍ରଚାର କରିବାକୁ ମଧ୍ୟ ବାରଣ କରାଯାଇଥିଲା। କିନ୍ତୁ ସାୟର୍ସର ଲୋକମାନେ ଈଶ୍ୱରଙ୍କ ବାକ୍ୟ ପାଇଁ ତୃତାର୍ଥ ଥିଲେ ଏବଂ ନିଷେଧାଦେଶ ସତ୍ତ୍ୱେ ହଜାର ହଜାର ଲୋକ ସକ୍ନିନୀ ଚୟନକର୍ତ୍ତାଙ୍କ ଚାପେଲରେ ଅନୁଷ୍ଠିତ ସେବାକୁ ଆସିଥିଲେ। ଏହା ସଙ୍କଟକୁ ତ୍ୱରାନ୍ୱିତ କଲା। ବୈଠକ ଏକ ସାମ୍ରାଜ୍ୟର ବାର୍ତ୍ତା ଘୋଷଣା କରାଗଲା ଯେ ବିବେକ ସ୍ୱାଧୀନତା ପ୍ରଦାନ କରୁଥିବା ସଂକଳ୍ପଟି ବଡ଼ ଧରଣର ଅସ୍ଥିରତା ସୃଷ୍ଟି କରିଥିଲା। ତେଣୁ ସମ୍ରାଟ ଏହାକୁ ବାତିଲ କରିବା ଆବଶ୍ୟକ କରନ୍ତି। ଏହି ମନମୁଖୀ କାର୍ଯ୍ୟ ସୁସମାଚାର ପ୍ରଚାରକ ଖ୍ରୀଷ୍ଟିଆନ କ୍ରୋଧ ଏବଂ ଚେତନାକୁ ଉତ୍ସାହିତ କଲା। ଜଣେ କହିଲା, ଖ୍ରୀଷ୍ଟ ପୁଣି କାୟାଫା ଓ ପିଲାତଙ୍କ ହସ୍ତରେ ପଡ଼ିଛନ୍ତି। ରୋମାନବାଦୀମାନେ ଅଧିକ ହିଂସ୍ର ହୋଇଗଲେ। ଜଣେ ବଡ଼ ଧରଣର ପେପିଷ୍ଟ ଘୋଷଣା କରିଛନ୍ତି, ଏହିପରି ଲୁଥରନଙ୍କ ଅପେକ୍ଷା ତୁର୍କୀମାନେ ଭଲ, କାରଣ ତୁର୍କୀମାନେ ଉପବାସ ଦିନ ପାଳନ କରନ୍ତି ଏବଂ ଲୁଥରନ୍ ସେମାନଙ୍କୁ ଉଲ୍ଲଂଘନ କରନ୍ତି। ଏହିପରି ସେମାନେ କହିଥିଲେ। ବନ୍ଧୁ, ଯଦିଓ ଆମେ ଈଶ୍ୱରଙ୍କ ପବିତ୍ର ଶାସ୍ତ୍ର ଏବଂ ଚର୍ଚ୍ଚର ପୁରୁଣା ତ୍ରୁଟି ମଧ୍ୟରେ ବାଛିବା, ତେବେ ପୂର୍ବକୁ ପ୍ରତ୍ୟାଖ୍ୟାନ କରିବା ଉଚିତ। ମେଲାନ୍ଥ କହିଛନ୍ତି, ପ୍ରତ୍ୟେକ ଦିନ ପୂର୍ଣ୍ଣ ସଭାରେ ଭାବର ଆମ ଗପ ସପ ସ୍ୱର୍ଗ ଉପରେ କିଛି ନୂତନ ପଥର ପକାନ୍ତି। ଧାର୍ମିକ ସହନଶୀଳତା ଆଇନଗତ ଭାବରେ ସ୍ଥାପିତ ହୋଇଥିଲା ଏବଂ ସେମାନଙ୍କର ଅଧିକାରର ଉଲ୍ଲଂଘନକୁ ବିରୋଧ କରିବାକୁ ସୁସମାଚାର ପ୍ରଚାର କରୁଥିବା ରାଜ୍ୟଗୁଡ଼ିକ ସ୍ଥିର ହୋଇଥିଲେ। ଲୁଥର ଏଡିଷ୍ଟିକ୍ ଅଫ୍ ୱମ୍ସରେ ଦ୍ୱାରା ନିଷେଧାଦେଶରେ ରହି ପ୍ୟାର୍ସରେ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇନଥିଲା, କିନ୍ତୁ ତାଙ୍କ ସ୍ଥାନ ତାଙ୍କ ସହକର୍ମୀ ଏବଂ ରାଜକୁମାରମାନଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଯାହାଙ୍କୁ ଏହି ଜରୁରୀକାଳୀନ ପରିସ୍ଥିତିରେ ରକ୍ଷା କରିବା ପାଇଁ ଈଶ୍ୱରଙ୍କ ଦ୍ୱାରା ଅପସାରିତ ହୋଇଥିଲେ। କିନ୍ତୁ ଡ୍ୟୁକ୍ ଜନ୍ ତାଙ୍କ ଭାଇ ତଥା ଉତ୍ତରାଧିକାରୀ ଆନନ୍ଦରେ ସଂସ୍କରଣକୁ ସ୍ୱାଗତ କରିଥିଲେ ଏବଂ ଶାନ୍ତିର ବନ୍ଧୁ ଥିବାବେଳେ ସେ ବିଶ୍ୱାସର ସ୍ୱାର୍ଥ ସହ ଜଡ଼ିତ ସମସ୍ତଙ୍କ କାର୍ଯ୍ୟରେ ବହୁତ ଶକ୍ତି ଏବଂ ସାହସ ପ୍ରଦର୍ଶନ କରିଥିଲେ। ପୁରୋହିତମାନେ ଦାବି କରିଥିଲେ ଯେ ସଂସ୍କାରକ ଗ୍ରହଣ କରିଥିବା ରାଜ୍ୟଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ରୋମିନ୍ସ ଅଧୀନରେ ଦାଖଲ କରନ୍ତୁ। ଅନ୍ୟପକ୍ଷରେ ସଂସ୍କାରକମାନେ ସ୍ୱାଧୀନତା ଦାବି କରିଥିଲେ ଯାହା ପୂର୍ବରୁ ଦିଆଯାଇଥିଲା। ସେମାନେ ସହମତ ହୋଇପାରିନଥିଲେ ଯେ ରୋମ୍ ପୁନର୍ବାର ସେହି ରାଜ୍ୟଗୁଡ଼ିକୁ ତାଙ୍କ ଅଧୀନକୁ ଆଣିବା ଉଚିତ, ଯାହା ଅତ୍ୟଧିକ ଆନନ୍ଦରେ ଈଶ୍ୱରଙ୍କ ବାକ୍ୟ ଗ୍ରହଣ କରିଥିଲେ। ଏକ ଆପୋଷ ବୁଝାମଣା ଭାବରେ ଶେଷରେ ପ୍ରସ୍ତାବ ଦିଆଗଲା ଯେ ଯେଉଁଠାରେ ସଂସ୍କାର ସ୍ଥାପିତ ହୋଇନଥିଲା ସେଠାରେ ୱମ୍ସର ନିୟମକୁ କଠୋର ଭାବରେ କାର୍ଯ୍ୟକାରୀ କରାଯିବା ଉଚିତ ଏବଂ ସେହିଠାରେ ଯେଉଁଠାରେ ଲୋକମାନେ ଏଥିରୁ ବ୍ୟତୀତ ହୋଇଥିଲେ ଏବଂ ଯେଉଁଠାରେ ସେମାନେ ବିଦ୍ରୋହର ବିପଦ ବିନା ଏହା ସହମେଳ କରିପାରିନଥିଲେ, ସେମାନେ ଅନ୍ତତଃ ପକ୍ଷେ କୌଣସି ନୂତନ ସଂସ୍କାର ଆଣିବା ଉଚିତ ନୁହେଁ। ସେମାନେ କୌଣସି ବିବାଦୀୟ ବିଷୟ ଉପରେ ସ୍ପର୍ଶ କରିବା ଉଚିତ, ସେମାନେ ଉତ୍ସବକୁ ବିରୋଧ କରିବା ଉଚିତ ନୁହେଁ। ଜନତା ସେମାନେ କୌଣସି ରୋମାନ୍ କ୍ୟାଥୋଲିକ୍ ଲୋଥରାନିଜମ୍ ଗ୍ରହଣ କରିବାକୁ ଅନୁମତି ଦେବା ଉଚିତ ନୁହେଁ। ଏହି ମାପ ଡାଇସ୍ ପାପ୍ କଲା ପେବିସ୍ ପୁରୋହିତ ଏବଂ ପ୍ରୋଲୋନଟ୍ ଅଧିକ ସନ୍ତୋଷ ପାଇଁ ଯଦି ଏହି ଆଦେଶ କାର୍ଯ୍ୟକାରୀ କରାଗଲା ସଂସ୍କାର ବିସ୍ତାର ହୋଇପାରିବ ନାହିଁ। ଯେଉଁଠାରେ ଏପର୍ଯ୍ୟନ୍ତ ଏହା ଅଜ୍ଞାତ ଥିଲା କିମ୍ବା ଦୃଢ଼ ମୂଳଦୁଆ, ଯେଉଁଠାରେ ଏହା ପୂର୍ବରୁ ଦିବ୍ୟମାନ ଥିଲା, ବକ୍ତବ୍ୟର ସ୍ୱାଧୀନତା ନିଷେଧ ହେବ, କୌଣସି ପରିବର୍ତ୍ତନକୁ ଅନୁମତି ଦିଆଯିବ ନାହିଁ ଏବଂ ଏହି ପ୍ରତିବନ୍ଧକ ଏବଂ ନିଷେଧାଦେଶର ସଂସ୍କାର ବନ୍ଧୁମାନେ ଦାଖଲ କରିବାକୁ ଥରେ ଆବଶ୍ୟକ କରନ୍ତି। ଦୁନିଆର ଆଶା ଲିଭିଯିବାକୁ ଲାଗିଲା। ରୋମିନ୍ସ ହାଇର ରିକ୍ର ପୁନଃ ପ୍ରତିଷ୍ଠା ପୁରାତନ ଅପବ୍ୟବହାରକୁ ପୁନର୍ବାର ଫେରାଇ ଆଣିବ। ଭକ୍ତବାଦ ଏବଂ ମତଭେଦ ଦ୍ୱାରା ଏକ ହିଂସାତ୍ମକ ଭାବରେ କମ୍ପିତ ହୋଇଥିବା କାର୍ଯ୍ୟର ବିନାଶକୁ ସମ୍ପୂର୍ଣ୍ଣ କରିବା ପାଇଁ ଏକ ଉତ୍ସବ ସହଜରେ ମିଳିବ। ସୁସମାଚାର ପାର୍ଟି ପରାମର୍ଶ ପାଇଁ ସାକ୍ଷାତ କଲାବେଳେ ଜଣେ ଖାଲି ହତାଶରେ ଅନ୍ୟକୁ ଚାହିଁଲେ, ଗୋଟିଏରୁ ଅନ୍ୟ ଜଣକୁ ଅତିକ୍ରମ କରାଗଲା, କ'ଣ କରିବାକୁ ହେବ? ଦୁନିଆ ପାଇଁ ଶକ୍ତିଶାଳୀ ପ୍ରସଙ୍ଗଗୁଡ଼ିକ ବିପଦରେ ଥିଲେ। ସଂସ୍କାର ମୁଖ୍ୟମାନେ ଦାଖଲ କରିବେ ଏବଂ ଆଦେଶ ଗ୍ରହଣ କରିବେ କି? ଏହି ସଙ୍କଟରେ ସଂସ୍କାରକମାନେ କେତେ ସହଜରେ ନିଜକୁ ଏକ ଭୁଲ ମାର୍ଗରେ ଯୁକ୍ତି କରିପାରନ୍ତି? ଦାଖଲ ପାଇଁ କେତେ ଯଥାର୍ଥ ବାହାନା ଏବଂ ଯଥାର୍ଥ କାରଣ ସେମାନେ ପାଇଥିବେ? ଲୁଥରେନ୍ ରାଜକୁମାରମାନଙ୍କୁ ସେମାନଙ୍କ ଧର୍ମମୁକ୍ତ ବ୍ୟାୟାମ ନିଶ୍ଚିତ କରାଯାଇଥିଲା। ସେମାନଙ୍କର ସମସ୍ତ ବିଷୟ ପାଇଁ ସମାନ ଉତ୍ସାହ ବଢ଼ା ଯାଇଥିଲା। ଯେଉଁମାନେ ମାପ୍ର ପାସ୍ ପୂର୍ବରୁ ସଂସ୍କାରିତ ମତ ଗ୍ରହଣ କରିଥିଲେ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହା ନୁହେଁ କି ଦାଖଲ କେତେ ବିପଦକୁ ଦୂରେଇ ରହିବ, କେଉଁ ଅଜ୍ଞାତ ବିପଦ ଏବଂ ଦ୍ୱନ୍ଦ୍ୱରେ ବିରୋଧୀ ସେମାନଙ୍କୁ ଲଞ୍ଚ କରିବେ, ଭବିଷ୍ୟତ କେଉଁ ସୁଯୋଗ ଆଣିପାରେ କିଏ ଜାଣେ। ଆସନ୍ତୁ ଶାନ୍ତି ଗ୍ରହଣ କରିବା, ଆସନ୍ତୁ ଅଲିଭ ଶାଖା ରୋମକୁ ଧରି ରଖିବା ଏବଂ ଜର୍ମାନୀ କ୍ଷତ ବନ୍ଦ କରିବା। ଏହିପରି ଯୁକ୍ତି ସହିତ ସଂସର୍ଗମାନେ ସେମାନଙ୍କର ଏକ ପାଠ୍ୟକ୍ରମ ଗ୍ରହଣ କରିବାକୁ ଯଥାର୍ଥତା ଦେଇଥିବେ, ଯାହା ନିଶ୍ଚିତ ଭାବେ ସେମାନଙ୍କ କାରଣକୁ ନଷ୍ଟ କରିବାରେ ଅଧିକ ସମୟ ଦେଇଥାନ୍ତା। ବନ୍ଧୁ, ଖୁସିର କଥା, ସେମାନେ ଏହି ନୀତି ଉପରେ ଆଧାର କରିଥିଲେ ଏବଂ ସେମାନେ ବିଶ୍ୱାସ କାର୍ଯ୍ୟ କରିଥିଲେ। ସେହି ନୀତି କ'ଣ ଥିଲା ବନ୍ଧୁ? ବିବେକକୁ ବାଧ୍ୟ କରିବା ଏବଂ ମାଗଣା ଅନୁସନ୍ଧାନକୁ ବାରଣ କରିବା ରୋମର ଅଧିକାର ଥିଲା, କିନ୍ତୁ ଧାର୍ମିକ ସ୍ୱାଧୀନତାକୁ ଉପଭୋଗ କରିବା ପାଇଁ ନିଜେ ଏବଂ ସେମାନଙ୍କ ପ୍ରୋଟେଷ୍ଟାଣ୍ଟ ବିଷୟଗୁଡ଼ିକୁ ନୁହେଁ କି? ହଁ, ବ୍ୟବସ୍ଥାର ସ୍ୱତନ୍ତ୍ର ଭାବରେ ଧୈର୍ଯ୍ୟ କରାଯାଇଥିବା ଅନୁଗ୍ରହ ଭାବେ, କିନ୍ତୁ ଏକ ଅଧିକାର ଭାବ ନୁହେଁ। ସେହି ବ୍ୟବସ୍ଥା ବାହାରେ ଥିବା ସମସ୍ତଙ୍କ ବିଷୟର ପ୍ରାଧିକରଣ ମହାନ ନୀତି ଶାସନ କରିଥିବା କରିବା ଥିଲା। ବିବେକ କୋର୍ଟ ବାହାରେ ଥିଲା, ରୋମ ଅବିସ୍ମରଣୀୟ ବିଚାରପତି ଥିଲେ ଏବଂ ତାହା ପାଳନ କରାଯିବା ଆବଶ୍ୟକ। ସ୍ୱାଧୀନତା ସଂସ୍କାରିତ ଶୁକ୍ଳନୀରେ ସୀମିତ ରହିବା ଉଚିତ ଏବଂ ଅନ୍ୟ ସମସ୍ତ ଖ୍ରୀଷ୍ଟ ଧର୍ମ ବଲିମ୍ବ ବିଷୟରେ ମାଗଣା ଅନୁସନ୍ଧାନ ଏବଂ ସଂସ୍କୃତ ବିଶ୍ୱାସର ବୃତ୍ତି ଅପରାଧ ଥିଲା ଏବଂ ଏହାକୁ ଡଜନ୍ ଏବଂ ସ୍ୱାକ୍ ସହିତ ପରିଦର୍ଶନ କରିବା ଆବଶ୍ୟକ। ସେମାନେ ଧାର୍ମିକ ସ୍ୱାଧୀନତାକୁ ସ୍ଥାନୀୟ କରିବାକୁ ରାଜି ହୋଇପାରିବେ କି? ସଂସ୍କାରକ ଏହାର ଶେଷ ରୂପାନ୍ତର କରିଛନ୍ତି ବୋଲି ଏହା ଘୋଷଣା କରିବାକୁ, ଏହାର ଶେଷ ଏକରକୁ ବଶୀଭୂତ କରିଥିଲେ କି? ଏବଂ ରୋମ ଏହି ଘଣ୍ଟାରେ ଯେଉଁଠାରେ ବି ଗତି କଲା ସେଠାରେ ତାଙ୍କର ଆଧିପତ୍ୟ ଚିରସ୍ଥାୟୀ ହେବ କି? ସଂସ୍କାରକମାନେ ନିବେଦନ କରିପାରନ୍ତି କି ସେମାନେ ସେହି ଶହ ଶହ ଲୋକଙ୍କ ରକ୍ତରେ ନିର୍ଦ୍ଦୋଷ ଅଟନ୍ତି ଯେଉଁମାନେ ଏହି ବ୍ୟବସ୍ଥା ଅନୁଯାୟୀ ପୋପ୍ ଦେଶରେ ସେମାନଙ୍କ ଜୀବନ ଦେବାକୁ ପଡ଼ିବ? ଏହା ସର୍ବୋଚ୍ଚ ଘଣ୍ଟାରେ ସୁସମାଚାର କାରଣ ଏବଂ ଖ୍ରୀଷ୍ଟ ଧର୍ମର ସ୍ୱାଧୀନତା ପ୍ରତି ବିଶ୍ୱାସଘାତତା ହୋଇଥିଲା। ବରଂ ସେମାନେ ସବୁକିଛି, ଏପରିକି ସେମାନଙ୍କ ରାଜ୍ୟ ମୁକୁଟ ଏବଂ ସେମାନଙ୍କ ଜୀବନକୁ ବଳିଦାନ ଦେବେ। ରାଜକୁମାର ମାନେ କହିଛନ୍ତି, ଆସନ୍ତୁ ଏହି ଆଦେଶକୁ ପ୍ରତ୍ୟାଖ୍ୟାନ କରିବା। ବିବେକ ପ୍ରସଙ୍ଗରେ ଅଧିକାଂଶର ଶକ୍ତି ନାହିଁ, ପ୍ରତିନିଧିମାନେ ଘୋଷଣା କରିଛନ୍ତି। 1526ର ଆଦେଶ ଅନୁଯାୟୀ ସାମ୍ରାଜ୍ୟ ଉପଭୋଗ କରୁଥିବା ଶାନ୍ତି ପାଇଁ ଆମେ ଋଣୀ ଅଟୁ। ଏହାର ରଦ୍ଦ ଜର୍ମାନୀକୁ ଅସୁବିଧା ଏବଂ ବିଭାଜନରେ ପରିପୂର୍ଣ୍ଣ କରିବ। ପରିଷଦ ବୈଠକ ନହେବା ପର୍ଯ୍ୟନ୍ତ ଧାର୍ମିକ ସ୍ୱାଧୀନତା ରକ୍ଷା କରିବା ଅପେକ୍ଷା ଡାଇସ୍ ଅକ୍ଷମ ଅଟେ। ବିବେକର ସ୍ୱାଧୀନତା ରକ୍ଷା କରିବା ହେଉଛି ରାଜ୍ୟର କର୍ତ୍ତବ୍ୟ ଏବଂ ଧର୍ମ ପ୍ରସଙ୍ଗରେ ଏହା ହେଉଛି ଏହାର ଅଧିକାରର ସୀମା। ବନ୍ଧୁ, ପ୍ରତ୍ୟେକ ଧର୍ମ ନିରପେକ୍ଷ ସରକାର ଯିଏ ନାଗରିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ମିକ ପାଳନକୁ ନିୟନ୍ତ୍ରଣ କିମ୍ବା କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରନ୍ତି, ସେହି ନୀତିକୁ ବଳିଦାନ ଦେଉଛନ୍ତି ଯେଉଁଥିପାଇଁ ସୁସମାଚାର ପ୍ରଚାର ଖ୍ରୀଷ୍ଟିଆନମାନେ ଅଧିକାଂଶ ସଂଘର୍ଷ କରିଥିଲେ। ପାପିଷ୍ଟମାନେ ଯାହାକୁ ସାହସିକ ବାଧାବିଘ୍ନ ବୋଲି କହିବାକୁ ସ୍ଥିର କଲେ, ସଂସ୍କାର ସମର୍ଥନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ଏବଂ ଏହାର ସପକ୍ଷରେ ଖୋଲାଖୋଲି ଭାବେ ଘୋଷଣା କରିନଥିବା ସମସ୍ତଙ୍କୁ ଭୟଭୀତ କରିବା ପାଇଁ ସେମାନେ ଉଦ୍ୟମ ଆରମ୍ଭ କରିଥିଲେ। ଏହିପରି ରାଜକୁମାରଙ୍କ ବିରୁଦ୍ଧରେ ଆମେ ଦେଖୁଅଛୁ। ବନ୍ଧୁ, ଜର୍ମାନୀରେ ଯାହା ଘଟିଥିଲା, ଯାହା ସଂସାରକମାନେ କରିଥିଲେ, ତାହା ଆମେ ଦେଖୁଅଛୁ। ଲୁଥରଙ୍କ କାର୍ଯ୍ୟ ଆମେ ଦେଖୁଅଛୁ। ତାହେଲେ ଚାଲନ୍ତୁ ବନ୍ଧୁ, ବର୍ତ୍ତମାନ ଯେଉଁ ସମୟରେ ଆମେ ବାସ କରୁଅଛୁ, ସେହି ସମୟରେ ଯାହା ଘଟୁଥିଲା ବର୍ତ୍ତମାନ ବି ସେହିପରି ଘଟୁଅଛି। ଆମେ ନିଜକୁ ସତର୍କ କରି ସେହି ସୁସମାଚାରକୁ ଆଗକୁ ବଢ଼ାଇବା, ଆମମାନଙ୍କ ଜୀବନ ତାଙ୍କ ହସ୍ତରେ ସମର୍ପଣ କରି ତାଙ୍କ କାର୍ଯ୍ୟକୁ ଆଗକୁ ବଢ଼ାଇବା। ତାହେଲେ ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମା ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক, পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। Adventist Media Center India ର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁন্তু, আউ টাইপ করন্তু দ্য ভয়েস অফ হোপ, আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।
দয়ার সাগর মোর যিশু নাম তাঙ্কর, করুণা সাগর মোর প্রভু নাম তাঙ্কর, দয়ার সাগর মোর যিশু নাম তাঙ্কর, করুণা সাগর মোর প্রভু নাম তাঙ্কর। সেই নামকু যিয়ে বিডাকে হেব তার উদ্ধার, সে নামরে অছি শক্তি, সে নামরে মুক্তি।